ହଁ ଆଜ୍ଞା ନମସ୍କାର, ମୋ ନାଁ ହେଉଛି ଅନୁଷା ମଲ୍ଲିକ, ମୁଁ ଫାୟାର ଷ୍ଟେସନ ବସ୍ତିର। ଆଉ ମୋର ଟାଙ୍କି ସଫା ହେଇଥିଲା କିନ୍ତୁ ସେମାନେ ଉପରେ ଉପରେ ପାଣି ଗୁଡ଼ାକ ନେଲେ କିନ୍ତୁ ପଙ୍କ ଜମା ନେଲେନି, ଆଉ ଯାହାରି ଫଳରେ ମୋର 15 ଦିନରେ ଟାଙ୍କି ଫୁଲ୍ ହେଇଗଲା। ଆଉ ଥରେ ମୁଁ ପ୍ରାଇଭେଟରେ ଡାକିକି ସଫା କରିବାକୁ ପଡ଼ିଲା। ଯଦି ଭେଣ୍ଟିଲେଟର ତାଙ୍କୁ ଯଦି ଟିକେ ଘାଣ୍ଟିକି ନେଇପାରିଥାନ୍ତେ ତାହେଲେ ମୋର ମାସେ ମିନିମମ୍ ମାସେ ଦେଢ଼ ମାସ, ବର୍ତ୍ତମାନ ମୁଁ ପ୍ରାଇଭେଟରେ ସଫା କରିଛି ଦେଢ଼ ମାସ ହେଲାଣି ଫୁଲ୍ ହେଇନି, ସେମିତି କରିବା ଟିକେ ବ୍ୟବସ୍ଥା କଲେ ଭଲ ହୋଇଥାନ୍ତା।